आकाशवाणी। संवाद पढ़ुछंती मलय रंजन मिश्र। मुख्य संवाद, दुई आफ्रिकीय राष्ट्रगस्तर प्रथम पर्यायरे गत रात्रि आंगोलारे पहुंचिले राष्ट्रपति। लुआंडाठारे आजि आंगोला प्रतिपक्षको सह करिबे आलोचना। डेराडुनरे उत्तराखंड राज्य गठनर रौप्यजयंती समारोहरे आजि जोगदेबे प्रधानमंत्री। बिहारर द्वितीय तथा अंतिम पर्याय निर्वाचन पई आजि संध्यारे शेष हेउछि प्रचार कार्य। भारत न्यूजीलैंड मध्यरे मुक्त वाणिज्य चुक्तिनामा नै चतुर्थ पर्याय आलोचना सफलतार सह शेष। एवं रूषर आक्रमणरे युक्रेनर दुईटी परमाणु शक्ति जोगाण सबस्टेसन क्षतिग्रस्त। आफ्रिकार दुई राष्ट्रको गस्तर प्रथम पर्यायरे राष्ट्रपति द्रौपदी मुर्मू आंगोलारे पहुंचिछन्ति। राजधानी लुआंडारे भारतीय समय राति 11:00 राष्ट्रपति पहुंचिथिले। आंगोलाको भारतीय राष्ट्रमुख्यंकर एहा प्रथम सरकारी गस्त। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 40 ବର୍ଷ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ମୁର୍ମୁଙ୍କର ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ପୂର୍ବରୁ ଗତ ମେ ମାସରେ ଆଙ୍ଗୋଲାର ରାଷ୍ଟ୍ରପତି ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ଲୁଆଣ୍ଡାସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ମୁର୍ମୁ ତାଙ୍କର ଆଙ୍ଗୋଲା ପ୍ରତିପକ୍ଷ ଜୋଆଓ ମାନୁଏଲ୍ ଗନ୍ସାଲ୍ଭେସ୍ ଲାରେନ୍ସୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ଏହି ଅବସରରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଆସନ୍ତା ମଙ୍ଗଳବାର ଦିନ ରାଷ୍ଟ୍ରପତି ଆଙ୍ଗୋଲା ସ୍ୱାଧୀନତାର 50ତମ ବାର୍ଷିକୀ ସମାରୋହରେ ଯୋଗଦେବେ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ଆଙ୍ଗୋଲା ସଂସଦକୁ ସମ୍ବୋଧନ କରିବା ସହ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଙ୍ଗୋଲାର ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା ହୋଇଥିଲା। ଆଙ୍ଗୋଲା ପ୍ରତିରକ୍ଷା ବାହିନୀକୁ ଆଧୁନିକୀକରଣ କରିବା ଲକ୍ଷ୍ୟରେ ଭାରତ 200 ନିୟୁତ ଡଲାରର ଲାଇନ୍ ଅଫ୍ କ୍ରେଡିଟ୍କୁ ମଞ୍ଜୁରୀ ପ୍ରଦାନ କରିଥିଲା। ରାଷ୍ଟ୍ରପତିଙ୍କର ଏହି ଗସ୍ତ ଶକ୍ତି ଯୋଗାଣ, ତୈଳ ଅନୁସନ୍ଧାନ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା, ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ମଙ୍ଗଳବାରଠାରୁ 13 ପର୍ଯ୍ୟନ୍ତ ବୋତ୍ସୁଆନା ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ଡୁମା ବୋକାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଦୁଇ ଆଫ୍ରିକୀୟ ରାଷ୍ଟ୍ରକୁ କୌଣସି ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କର ଏହା ପ୍ରଥମ ଗସ୍ତ। ଆଫ୍ରିକା ତଥା ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ସହ ଭାରତର ସହଭାଗିତାକୁ ମଜବୁତ କରିବାରେ ଏହି ଗସ୍ତ ଗୁରୁତ୍ୱ ବହନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡେରାଡୁନ୍ ଗସ୍ତରେ ଯାଇ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟଜୟନ୍ତୀ ସମାରୋହରେ ଯୋଗଦେବେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଏକ ସ୍ମାରକୀ ଡାକଟିକଟ ଉନ୍ମୋଚନ କରିବା ସହ ସମାବେଶକୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ 8,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପାନୀୟ ଜଳ ଯୋଗାଣ, ଜଳସେଚନ, ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ 28,000 ଅଧିକ ଚାଷୀଙ୍କୁ ଶ୍ରୀ ମୋଦି ଡିବିଟି ମାଧ୍ୟମରେ 22 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାର ଦିନ ଭୁଟାନକୁ ଦୁଇଦିନିଆ ଗସ୍ତରେ ଯିବେ। ଏହି ଗସ୍ତକାଳରେ ଶ୍ରୀ ମୋଦି ଏବଂ ଭୁଟାନର ରାଜା ଜିଗ୍ମେ ଖେସର ୱାଙ୍ଗଚୁକ୍ 1,020 ମେଗାୱାଟ ବିଶିଷ୍ଟ ପୁନଃସାଞ୍ଚ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି। ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁଙ୍କ 70ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱଶାନ୍ତି ପ୍ରାର୍ଥନା ମହୋତ୍ସବରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ମାର୍ଗ ଉନ୍କକ୍ତ କରିବ। ଗସ୍ତ ଅବସରରେ ବିଭିନ୍ନ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବାର ଆଶା କରାଯାଉଛି। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେଉଛି। ବିଭିନ୍ନ ରାଜନୈତିକ ଦଳର ନେତା ତଥା ପ୍ରାର୍ଥୀଙ୍କ ପକ୍ଷରୁ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ସମାବେଶ ଏବଂ ର୍ୟାଲିର ଆୟୋଜନ କରାଯାଉଛି। ରାଜନୈତିକ ଦଳଗୁଡ଼ିକର ବହୁ ଷ୍ଟାର୍ ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରୁଛନ୍ତି। ଏହି ପର୍ଯ୍ୟାୟରେ ଆସନ୍ତା ମଙ୍ଗଳବାର ଦିନ 20ଟି ଜିଲ୍ଲାର 122ଟି ଆସନ ଲାଗି ମତଗ୍ରହଣ କରାଯିବ। ଗତ 6 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 18ଟି ଜିଲ୍ଲାର 121ଟି ଆସନରେ ମତଗ୍ରହଣ କରାଯାଇଥିଲା। ଆସନ୍ତା 14 ତାରିଖରେ ଭୋଟ୍ ଗଣତି କରାଯିବ। ଫଳାଫଳ ପ୍ରକାଶ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆର୍ଥିକ ସହଯୋଗ, ଉତ୍ପାଦକତା, ସାମଗ୍ରୀ ଓ ସେବା ବାଣିଜ୍ୟ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଏହି ପର୍ଯ୍ୟାୟରେ ବିସ୍ତୃତ ଆଲୋଚନା ହୋଇଛି। ଏକ ଦୃଢ଼, ଆଧୁନିକ ଏବଂ ସନ୍ତୁଳିତ ଦ୍ୱିପାକ୍ଷିକ ବାଣିଜ୍ୟ ସହଭାଗିତା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଟଡ୍ ମାକ୍ଲେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ଏପର୍ଯ୍ୟନ୍ତ ହୋଇଥିବା ଆଲୋଚନା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଏହି ଚୁକ୍ତିନାମା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି, ନିବେଶ କ୍ଷେତ୍ର, ଯୋଗାଣ ଶୃଙ୍ଖଳ ଏବଂ ଉତ୍ତମ ବଜାର ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରିବ। ପ୍ରସ୍ତାବିତ ଚୁକ୍ତିନାମା କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ନବୀକରଣୀୟ ଶକ୍ତି, ଔଷଧ, ଶିକ୍ଷା ଏବଂ ସେବା ଭଳି କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୁକ୍ତ କରିବ ବୋଲି ଉଭୟ ନେତା ଆଶା ବ୍ୟକ୍ତ କରିଛନ୍ତି। ଦ୍ୱିପାକ୍ଷିକ ଅଧିବେଶନ ମାଧ୍ୟମରେ ମତ ବିନିମୟ ଏବଂ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଚୁକ୍ତିନାମାର କାର୍ଯ୍ୟକାରିତାକୁ ବ୍ୟାପକ ତଥା ତ୍ୱରାନ୍ୱିତ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ସନ୍ତୁଳିତ ଓ ପାରସ୍କରିକ ଲାଭଦାୟକ ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତିନାମା ଶୀଘ୍ର ଶେଷ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ମେଲବୋର୍ଣ୍ଣଠାରେ ଅଷ୍ଟ୍ରେଲିଆର ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲ୍ ଏବଂ ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ଆଣ୍ଡ୍ରୁ ଗାଇଲ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଶ୍ରୀ ଗୋଏଲ ଏହା କହିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି ଦୁଇପକ୍ଷ ମଧ୍ୟରେ ଚୁକ୍ତିନାମା ନେଇ ବିସ୍ତୃତ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ଆର୍ଥିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଶ୍ରୀ ଗୋଏଲ ଗତକାଲି ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ୟୁକ୍ରେନ୍ ଉପରେ ଗତକାଲି ରୁଷ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଦୁଇଟି ପରମାଣୁ ଶକ୍ତି ଯୋଗାଣ ଉପକେନ୍ଦ୍ର କ୍ଷତିଗ୍ରସ୍ତ ହେବା ସହ 7 ଜଣଙ୍କର ମୃତ୍ୟୁ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି ଯୋଜନାବଦ୍ଧ ଭାବେ ରୁଷ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଛି। ୟୁରୋପରେ ପରମାଣୁ ସୁରକ୍ଷାକୁ ରୁଷ ବିପଦରେ ପକାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଡନିପ୍ରୋ ସହରରେ ଡ୍ରୋନ୍ ଦ୍ୱାରା ଏକ କୋଠାରେ ବୋମାମାଡ଼ ହେବାରୁ 3 ଜଣଙ୍କର ମୃତ୍ୟୁ ହେବା ସହ 12 ଜଣ ଆହତ ହୋଇଛନ୍ତି। ଦକ୍ଷିଣ ପୂର୍ବ ଜାପୋରିଝିଆ ଅଞ୍ଚଳରେ ଏହି ଆକ୍ରମଣରେ ମଧ୍ୟ 3 ଜଣ ଏବଂ ଉତ୍ତର ଖାର୍ଖିବ୍ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି କହିଛନ୍ତି ରୁଷ ତା'ର 450ରୁ ଅଧିକ ଡ୍ରୋନ୍ ମାଧ୍ୟମରେ ବୋମାମାଡ଼ କରିବା ସହ 45 କ୍ଷେପଣାସ୍ତ୍ର ମାଡ଼ କରିଛି। ଅନ୍ୟପକ୍ଷରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ରୁଷ ଉପରେ କିଭ୍ର ଆକ୍ରମଣର ଜବାବରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ସେପ୍ଟେମ୍ବର ମାସ 22 ଘୋଷିତ ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସୁଫଳ ପ୍ରଦାନ କରୁଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ସରକାର ପୋଷାକ ଏବଂ ଜୋତା ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ଚାମୋଇଲ୍ସ ଚମଡ଼ା, ଫାଇବର ଆଧାରିତ କମ୍ପୋଜିସନ୍ ଚମଡ଼ା ଏବଂ ଟ୍ୟାନିଂ ବା କ୍ରଷ୍ଟିଂ ଉପରେ ପ୍ରସ୍ତୁତ ଚମଡ଼ା ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ନିର୍ମାତାଙ୍କ ଇନ୍ପୁଟ୍ ଖର୍ଚ୍ଚ ହ୍ରାସ ପାଇବା ସହ ଉତ୍ପାଦନ କ୍ଷେତ୍ର ପ୍ରୋତ୍ସାହିତ ହୋଇଛି। 2500 ଟଙ୍କା ପର୍ଯ୍ୟନ୍ତ ଜୋତା ଚପଲ ଉପରେ ଜିଏସ୍ଟି 5%କୁ ହ୍ରାସ ପାଇଛି। ଏହି ନୂତନ ସଂସ୍କାର ଯୁବ ଏବଂ ମଧ୍ୟମ ଆୟକାରୀ ବର୍ଗଙ୍କ ପାଇଁ ଅଧିକ ସୁଫଳ ପ୍ରଦାନ କରୁଛି। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା G20 ସମ୍ମିଳନୀରେ କୌଣସି ଆମେରିକୀୟ ଅଧିକାରୀ ଯୋଗଦେବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ସଂଖ୍ୟାଲଘୁ ଶ୍ୱେତବର୍ଣ୍ଣ ଚାଷୀଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ ନେଇ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ଟ୍ରମ୍ପ ସ୍ୱଷ୍ଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଦକ୍ଷିଣ ଆଫ୍ରିକା ସରକାର ସେଠାକାର ଶ୍ୱେତବର୍ଣ୍ଣ ଚାଷୀଙ୍କ ବିରୁଦ୍ଧରେ ହିଂସା, ହତ୍ୟା ଏବଂ ଅବୈଧ ଜମି ଦଖଲକୁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ମିଆମିରେ G20 ସମ୍ମିଳନୀ ଆୟୋଜନକୁ ସେ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ସରକାର ଏଭଳି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ପୁରୁଷ ବର୍ଗ T20 ସିରିଜ୍ର 5ମ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍ ଗତକାଲି ବ୍ରିସ୍ବେନ୍ଠାରେ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଭାରତ 2-1 ସିରିଜ୍ ବିଜୟୀ ହୋଇଛି। ଖେଳ ବନ୍ଦ ହେବା ପୂର୍ବରୁ ଭାରତ କୌଣସି ୱିକେଟ୍ ନ ହରାଇ 52 ରନ୍ ସଂଗ୍ରହ କରିଥିଲା। ଭାରତର ଶୁଭମନ ଗିଲ୍ 29 ରନ୍ କରିଥିବାବେଳେ ଅଭିଷେକ ଶର୍ମା 23 ରନ୍ କରିଥିଲେ। ଅଭିଷେକ ଶର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ସିରିଜ୍ ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦୁଇ ଆଫ୍ରିକୀୟ ରାଷ୍ଟ୍ରଗସ୍ତର ପ୍ରଥମ ପର୍ଯ୍ୟାୟରେ ଗତ ରାତିରେ ଆଙ୍ଗୋଲାରେ ପହଞ୍ଚିଲେ ରାଷ୍ଟ୍ରପତି। ଲୁଆଣ୍ଡାଠାରେ ଆଜି ଆଙ୍ଗୋଲା ପ୍ରତିପକ୍ଷଙ୍କ ସହ କରିବେ ଆଲୋଚନା। ଡେରାଡୁନ୍ଠାରେ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ସମାରୋହରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର କାର୍ଯ୍ୟ। ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ଏବଂ ରୁଷ୍ର ଆକ୍ରମଣରେ ୟୁକ୍ରେନ୍ର ଦୁଇଟି ପରମାଣୁ ଶକ୍ତି ଯୋଗାଣ ସବ୍ଷ୍ଟେସନ୍ କ୍ଷତିଗ୍ରସ୍ତ। ସମ୍ବାଦ ଶେଷ ହେଲା।